ହ୍ୟାଲୋ ନମସ୍କାର ଆସିବ ତ ନମସ୍କାର ମୁଁ ଆଠର ଆଜିର ଯୋଉ ପ୍ରୋଗ୍ରାମ ହେଲା ଆପଣଙ୍କର ସେଣ୍ଟର ଫର ଆଡଭାଇସ ଆଣ୍ଡ ରିସର୍ଚ୍ଚରେ ଯୋଉ ପ୍ରୋଗ୍ରାମ ହେଲା ଯୋଉ ଆମର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଘର ମାନଙ୍କରେ ଯୋଉ ସାଇନ୍ ବୋର୍ଡ ମରାଯିବ ଆଣ୍ଡ QR କୋଡ ନମ୍ବର ଅନୁସାରେ ଯୋଉ ସାନିଟେସନ ସଫା ମାନେ ଘର ଟାଙ୍କି ଯୋଉ ସଫା ପାଇଁ ସୁବିଧା ବି କରାଗଲା ଏବଂ ତାଙ୍କର ସ୍କାନ ବି ଷ୍ଟିକର ମରାଗଲା ସେଥିପାଇଁ ଲୋକମାନଙ୍କୁ ଆମେମାନେ ସଚେତନ କଲୁ ଏବଂ ଆହୁରି ଲୋକମାନେ ବି ଏନକରେଜମେଣ୍ଟ କରିବାକୁ ଆମେମାନେ ବହୁତ ଚେଷ୍ଟା ବି କରିବୁ। ରହିଲୁ ଆଜ୍ଞା ନମସ୍କାର।
ଠିକ।